ପ୍ରଥମ ବଂଶାବଳୀ ଅଧ୍ୟାୟ ତେର ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ ଯେବେ ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯେବେ ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡୁ ହୁଏ ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି ଏ ନିମନ୍ତେ ଆସ ଆମ୍ଭମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ସିନ୍ଧୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ କାରଣ ଛାଉଲଙ୍କ ସମୟରେ ଆମ୍ଭମାନେ ତହିଁର ଅନ୍ୱେଷଣ କରିନାହୁଁ ତହିଁରେ ସମଗ୍ର ସମାଜ ସେପରି କରିବେ ବୋଲି କହିଲେ କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା ତହୁଁ କିରିୟତ୍ ଜିଆରିମ୍ରୁ ପରମେଶ୍ୱରଙ୍କ ସିନ୍ଧୁକ ଆଣିବା ନିମନ୍ତେ ଦାଉଦ ମିଶରର ସିଓର ନଦୀଠାରୁ ହମାତ୍ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲ୍କୁ ଏକତ୍ର କଲେ ଆଉ କିରୁବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ୱରଙ୍କ ସିନ୍ଧୁକକୁ ଜିହୁଦାର ଅଧିକାରସ୍ଥ ବାଲାରୁ ଅର୍ଥାତ୍ କିରିୟତ୍ ଜିଆରିମ୍ରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ୍ ସେ ସ୍ଥାନକୁ ଗଲେ ପୁଣି ସେମାନେ ଗୋଟିଏ ନୂତନ ଶକଟରେ ପରମେଶ୍ୱରଙ୍କ ସିନ୍ଧୁକକୁ ଅବିନାଦବ୍ର ଗୃହରୁ ବାହାର କରି ବହି ଆଣିଲେ ଆଉ ଉସ୍ ଓ ଅହିଓ ସେହି ଶକଟ ଚଳାଇଲେ ପୁଣି ଦାଉଦ ଓ ସମଗ୍ର ଇସ୍ରାଏଲ୍ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳି ଓ ତୁରି ବଜାଇଲେ ଆଉ ସେମାନେ କିଦୋନ୍ ନାମକ ଶସ୍ୟମର୍ଦ୍ଧନ ସ୍ଥାନରେ ଉପସ୍ଥିତ ହୁଅନ୍ତେ ବଳଦମାନେ ଅମଣା ହେବାରୁ ଉସ୍ ହସ୍ତ ବିସ୍ତାର କରି ସିନ୍ଧୁକ ଧରିଲା ସେତେବେଳେ ଉସ୍ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ସେ ସିନ୍ଧୁକ ପ୍ରତି ହସ୍ତ ବିସ୍ତାର କରିବା ହେତୁରୁ ସେ ତାହାକୁ ଆଘାତ କଲେ ତେଣୁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା ପୁଣି ସଦାପ୍ରଭୁ ଉସ୍କୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ ଏଣୁ ସେ ସେହି ସ୍ଥାନର ନାମ ପେରସ୍ ଉସ୍ ରଖିଲେ ଆଜି ପର୍ଯ୍ୟନ୍ତ ସେହି ନାମ ଅଛି ଆଉ ଦାଉଦ ସେହିଦିନ ପରମେଶ୍ୱରଙ୍କ ବିଷୟରେ ଭୟ ପାଇ କହିଲେ ମୁଁ କି ରୂପେ ପରମେଶ୍ୱରଙ୍କ ସିନ୍ଧୁକ ମୋ କତିକି ଗୃହକୁ ଆଣିବି ତେଣୁ ଦାଉଦ ଦାଉଦ ନଗରକୁ ଆପଣା କତିକି ସିନ୍ଧୁକ ଆଣିଲେ ନାହିଁ ମାତ୍ର ତାହା ନେଇ ପଥପାର୍ଶ୍ୱସ୍ଥ ଗାଥିଓ ଓବେଦ୍ ଇଦମ୍ର ଗୃହରେ ରଖିଲେ ତହିଁରେ ପରମେଶ୍ୱରଙ୍କ ସିନ୍ଧୁକ ଓବେଦ୍ ଇଦମ୍ର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା ପୁଣି ସଦାପ୍ରଭୁ ଓବେଦ୍ ଇଦମ୍ର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ।